भगवते वासुदेवाय। श्रीमद्भागवतम तृतीय स्कंद एकादश अध्याय श्लोक 38। तम एव एव अनु अनु अपिधीयन्ते अपिधीयन्ते लोका लोका भूरादय भूरादय त्रयः त्रयः निशायां निशायां अनुभूतायां अनुभूतायां निर्मुक्तो निर्मुक्त शशि शशि भास्करम भास्करम तमेवानु अपिधीयन्ते तमेवानु अपिधीयन्ते लोका भूरादयस्त्रयः लोका भूरादयस्त्रयः निशायामनुवृतायां निर्मुक्त शशिभास्करम् निर्मुक्त शशिभास्करम् तमेवानु अभिधीयन्ते लोका भूरादयस्त्रयः निशायामनुवृतायां निर्मुक्त शशिभास्करम् तमेवानु अभिधीयन्ते लोका भूरादयस्त्रयः निशायामनुवृतायां निर्मुक्त शशिभास्करम् तमेवानु अभिधीयन्ते लोका भूरादयस्त्रयः निशायामनुभूतायां निर्मुक्त शशिभास्करम् शब्दान्वाद तम तहा एव एव निश्चिंत भावे अनु परे अभिधीयन्ते दृष्टिरु अंतरित लोकः लोकसमूह भूवादयः त्रिलोक भू भूव एवं स्व त्रयः तीन निशायां रात्रिरे अनुवृतायां साधारण निर्मुक्त दीप्तिहीन शशि चंद्र भास्करम सूर्य। श्लोक अनुवाद जेतेबेले ब्रह्माकर रात्रि उपस्थित हुए सेतेबेले समस्त त्रिलोक दृष्टिरु अंतरित होती एवं सूर्य और चंद्र प्रभा रहित हो जाती जेपरी एक साधारण रात्रि हुए ठीक से हीपरी हो जाए एथिरु जाना जाउछि भावार्थरे श्री प्रभुपाद महाराज कहुछन्ति जे त्रिलोकरु सूर्य और चंद्रकर प्रभा दूर हो जाए किंतु सूर्य और चंद्र निश्चिन्न हो जाती नहीं त्रिलोकर ऊर्धर थिबा लोकमान करे सेमाने बा सूर्य चंद्र एमन रही थांदी ब्रह्मांड जो अंश प्रलय ध्वंस हुए से अंश सूर्यरश्मि और चंद्रकिरण न थाए से सब अंश अंधकारमय और जलपूर्ण हो रहे एवं सेठारे प्रबल वेगर प्रभंजन बात्या बहु थाए परवर्त श्लोक मान तहार वर्णना दिजाव तेणु आज आलोचना श्लोक 38 एथेरे मैत्र मुनि कहते विदुर को जे हे विदुर जितेबले ब्रह्मांड राति हो जाए सेतेबेले सबु सृष्टि कार्य सबु बंद रही जाए एवं प्रलय समय आसी जाए प्रलय हो जाए त्रिलोक जो रही भू भुव स्व बा पाताल लोक भू पृथ्वी लोक एवं स्वर्गलोक ए तीन लोक सबु ध्वंस हो जाए तेणु ये ध्वंस हो गले अन्य लोक गुड़ सब रही था जो चौदह लोक रही ताद पाताल लोक सतट रही भू पृथ्वी लोक गला गोटे ଏବଂ ଆଉ ଗୋଟେ ଗଲା ଭୂବଲୋକ ଏବଂ ଆଉ ଗୋଟେ ରହିଲା ସ୍ୱଲୋକ ବା ଏମିତି ହେଇକିରି 7-10 ଲୋକ ନଷ୍ଟ ହେଇଯାଇଥାଏ, ପ୍ରଳୟ ହେଇଯାଇଥାଏ। କିନ୍ତୁ ଆଉ ଯେଉଁ ଉପରେ ଯେଉଁ ଲୋକ ସବୁ ରହିଲା ମହତ ଲୋକ, ମହତ ଲୋକରେ ମଧ୍ୟ ବହୁତ ଗରମ ହେଇ ଏହା ପରେ ବର୍ଣ୍ଣନା କରାଯିବ। ସେଠି ସବୁ ଭୃଗ ଆଦି ଋଷିମାନେ ଅଛନ୍ତି, ସେମାନେ ଜନ ଲୋକକୁ ପଳେଇବେ। ତେଣୁ 11 ଲୋକ ନଷ୍ଟ ହେଇଯାଏ। 11 ଲୋକ ଯଦି ନଷ୍ଟ ନ ହୁଏ କିନ୍ତୁ ବହୁତ ତାତି ହୁଏ, ଉତ୍ତାପ୍ତ ହୁଏ, ସେଥିପାଇଁ ସେମାନେ ରହିପାରନ୍ତି ନାହିଁ। କିନ୍ତୁ ମହତ ଲୋକର ଉପରେ ହେଉଛି ଜନଲୋକ। ତେଣୁ ଜନଲୋକ, ତପଲୋକ ଏବଂ ବ୍ରହ୍ମଲୋକ ଏ 3 ଲୋକରେ ଯେଉଁ ବହୁତ ମୁନି ଋଷିମାନେ ରହୁଛନ୍ତି, ବହୁତ ଉନ୍ନତ ଶ୍ରେଣୀର ସେମାନେ ସବୁ ବ୍ୟକ୍ତି ସବୁ ରହିଛନ୍ତି, ସେମାନେ ସେହି ସମୟରେ ଥାଆନ୍ତି। ଏବଂ ସେହି ସମୟରେ କ'ଣ ହୁଏ ନା ତମେ ବାହାନୁ ଅତି ଧିଅନ୍ତି, ତା ପୂର୍ବରୁ ଯେଉଁଗୁଡ଼ା କୁହାଯାଉଛି ଦୃଷ୍ଟିରୁ ଅତରହିତ ହେଇଯାଏ, ଆଉ ଏଇଠି ସବୁ ଦେଖାଯାଏ ନାହିଁ, ଏସବୁ ନଷ୍ଟ ହେଇଯାଇଥାଏ, ସବୁ ଧ୍ୱଂସ ହେଇଯାଇଥାଏ। ତେଣୁ ତମେ ଏବାନୁ ଅପଧିଅନ୍ତେ ଲୋକା ଭୂରା ଦୟସ୍ତ୍ରୟ, ଭୂରା ଦୟସ୍ତ୍ରୟ କହିଲେ ଭୂ ଭୂବ ସ୍ୱ ଇତ୍ୟାଦି ଲୋକମାନେ ଏସବୁ ଧ୍ୱଂସ ହେଇଯାଇଥାଏ। ତେଣୁ ନିଶାୟାମ ଅନୁଭୂତାୟାମ, ରାତ୍ରିରେ ଯେଉଁଭଳି ଭାବରେ ନିର୍ମୁକ୍ତ ଶଶି ଭାସ୍କରମ, ରାତ୍ରିରେ ଯେମିତି ଚନ୍ଦ୍ର ଦେଖାଯାଏ ନାହିଁ, ସୂର୍ଯ୍ୟ ଦେଖାଯାଏ ନାହିଁ, ସେଭଳି ଭାବରେ ସୂର୍ଯ୍ୟ ଏବଂ ଚନ୍ଦ୍ର ତାଙ୍କର ଆଲୋକ ଆଉ ଦେଖାଯାଏ ନାହିଁ। ତେଣୁ ସୂର୍ଯ୍ୟ ଚନ୍ଦ୍ର ଯଦି ଆଲୋକ ଦେଖାଯାଏ ନାହିଁ, ଯେମିତି ଆମେ ରାତି ହେଇଗଲେ ଆଉ ସୂର୍ଯ୍ୟକୁ ଦେଖିପାରୁନେ, ତା ମାନେ ନୁହେଁ ଯେ ସୂର୍ଯ୍ୟ ନାହାନ୍ତି, ସୂର୍ଯ୍ୟ ଅଛନ୍ତି, ଆମେ ରାତି ହେଇଯାଇଥିବା ଆମେ ଦେଖିପାରୁନେ। ସେଇଭଳି ଭାବରେ ଏଇଟା ସେହି ସମୟରେ ଆମେ ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଦେଖିପାରିବା ନାହିଁ, ସେ ଯେଉଁ ବ୍ରହ୍ମାଙ୍କର ଗୋଟିଏ ରାତ୍ରି ସମୟରେ। କିନ୍ତୁ ଜନଲୋକ ଏବଂ ତପଲୋକ ଏବଂ ବ୍ରହ୍ମଲୋକର ଯେଉଁମାନେ ରହିଛନ୍ତି, ସେମାନେ ସବୁ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କୁ ସବୁ ଦେଖନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ଗୋଟେ ରାତ୍ରିର ବ୍ରହ୍ମାଙ୍କର ଗୋଟେ ରାତ୍ରିରେ ଏହିଭଳି ଭାବରେ ସମସ୍ତଙ୍କର ଧ୍ୱଂସ ସବୁ ଧ୍ୱଂସ ହେଇଯାଏ। ତେଣୁ ଏ ଜୀବମାନେ ସବୁ କୁଆଡ଼େ ଯାଆନ୍ତି ନା ସେଇ ଗର୍ଭଦୋଷ ବିଷ୍ଣୁଙ୍କର ଗର୍ଭରେ ସବୁ ଆଶ୍ରୟ ନେଇଥାନ୍ତି। ଜନଲୋକ, ତପଲୋକ, ବ୍ରହ୍ମଲୋକ ଏମାନେ ସବୁ ତାଙ୍କର କାର୍ଯ୍ୟ କରୁଥାନ୍ତି, ସେମାନେ ସବୁବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ଥାଆନ୍ତି। ଯେତେ ଉନ୍ନତ ଲୋକ ଯିବା ସେତେ ଭଗବାନଙ୍କର ସେବା ଲୋକମାନେ କରନ୍ତି, ଯେଉଁମାନେ ଅତ୍ୟନ୍ତ ନୀଚ ଶ୍ରେଣୀର ବ୍ୟକ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ ଆଉ ଭଗବାନଙ୍କ ପୂଜା ଆରାଧନା କରନ୍ତି ନାହିଁ। ଭଗବତ ଗୀତା 7 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ନମାମି ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପୃତ ଜ୍ଞାନମ ଆସୁରଂ ଭାବମାଶ୍ରିତା। କାହିଁକି ଭଗବାନ କାହିଁକି କଥା କହିଲେ ଅର୍ଜୁନଙ୍କୁ, ଅର୍ଜୁନଙ୍କୁ ଭଗବାନ କହୁଛନ୍ତି ହେ ଅର୍ଜୁନ, ଏ ଯେଉଁ ଦେବୀ ମାୟା, ଏ ଯେଉଁ ଭୌତିକ ଜଗତରେ ଯେଉଁ ମାୟା ରହିଛି, ଏ ମାୟାକୁ ଯେ କିଏ ହେଲେ ପାର ହେଇପାରିବେ ନାହିଁ। କାହିଁକି ନା ଇଏ ହେଉଛି ମୋର ମାୟା, ଦୈବୀ ହିସା ଗୁଣମୟୀ ମମ ମାୟା ଦୂରତୟା। ଏ ଭଗବାନଙ୍କ ଯେଉଁ ମାୟା ରହିଛି ସତ୍ୱରଜତମ ତ୍ରିଗୁଣ, ଏ ତ୍ରିଗୁଣକୁ ପାର ହେବାଟା ଏତେ ସହଜ ଦୂରତୟା ଅସମ୍ଭବ, କେହି ପାର ହେଇପାରିବେ ନାହିଁ। ତାହେଲେ ଅର୍ଜୁନ ପଚାରେ ପ୍ରଭୁ ତାହେଲେ କ'ଣ ସମସ୍ତେ ଏଇ ଭୌତିକ ଜଗତରେ ହିଁ ରହିବେ, ଗୁରୁକୁଳରେ ଦୁଃଖ କଷ୍ଟ ଭୋଗରେ? ନା ନା, ମୋର ଯେଉଁମାନେ ଶରଣ ଯିବେ, ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେତାଂ ତରନ୍ତି ତେ, ମାମେବ କେବଳ ମୋର ଯେଉଁମାନେ ଶରଣ ଯିବେ, ଆଉ କାହାର ଶରଣ ଗଲେ ସେମାନେ ତରିପାରିବେ ନାହିଁ, କାରଣ ଇଏ ହେଉଛି ମୋର ମାୟା। ଭଗବାନ କୃଷ୍ଣ କହୁଛନ୍ତି କଥା ଅର୍ଜୁନଙ୍କୁ, ମାମେବ ମୋତେ ମୋର କେବଳ ମୋର ଯିଏ ଶରଣ ଯିବେ, ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେତାଂ ତରନ୍ତି ତେ, ସେ ମାୟାକୁ ପାର ହେଇଯାଇପାରିବେ। ନହେଲେ ନିଜ ଚେଷ୍ଟାରେ ଯେତେ ଜଣେ ଚେଷ୍ଟା କଲେ ମଧ୍ୟ ଏ ମାୟାକୁ ପାର ହେଇପାରିବେ ନାହିଁ। ତେଣୁ ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସୁଛି, ପ୍ରଭୁ ଯଦି ଆପଣଙ୍କ ଶରଣରେ ଗଲେ ଏଇଭଳି ଯେଉଁ ଭୌତିକ ଜଗତରେ ମାୟା ରହିଛି ଯାହାକୁ କେହି ପାର ହେଇପାରିବେ ନାହିଁ, ତାକୁ ଜଣେ ପାର ହେଇଯିବ, ତାହେଲେ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି? ନା ନ ମାନ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ। ଏ ଅର୍ଜୁନ, ଚାରିପ୍ରକାର ଯେଉଁମାନେ ଦୁଷ୍କୃତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ପାପୀ ବ୍ୟକ୍ତି ଅଛନ୍ତି, ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ନା ପ୍ରଭୁ ସେ କିଏ? ନା ମୂଢ଼ା, ଯେଉଁମାନେ ମୂର୍ଖ ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ଯେଉଁ ନରାଧମ 400,000 ପ୍ରକାର ମନୁଷ୍ୟ ଅଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ନା ପ୍ରଭୁ ଆଉ କିଏ? ନା ପ୍ରଭୁ ଆପଣ କହୁଛନ୍ତି ମୂର୍ଖ ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ତାହେଲେ ଜ୍ଞାନୀ ବ୍ୟକ୍ତିମାନେ ଆମେ ଦେଖୁଛେ ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ବୈଜ୍ଞାନିକମାନେ ଅଛନ୍ତି, ସେମାନେ ମଧ୍ୟ ଆପଣଙ୍କ ଶରଣରେ ଯାଉନାହାନ୍ତି? ସେମାନେ ତ ମୂର୍ଖ ନୁହନ୍ତି, ସେମାନେ କାହିଁକି ଆପଣଙ୍କ ଶରଣରେ ଯାଉନାହାନ୍ତି? ନା ମାୟା ଅପୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି ଅର୍ଜୁନ, କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହେଇଯାଇଛି, ତ୍ରିଗୁଣମୟୀ ମାୟା ଦ୍ୱାରା ସତ୍ୱରଜତମ ତ୍ରିଗୁଣ ଦ୍ୱାରା ଅପହରଣ ହେଇଯାଇଛି, ତେଣୁ ସେମାନେ ମୋର ଶରଣରେ ଯାଉନାହାନ୍ତି। ନା ପ୍ରଭୁ ଆଉ କିଏ, ନା ଅସୁରଂ ଭାବମାଶ୍ରିତା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ବିଷୟରେ ଭଗବାନ କହୁଛନ୍ତି, ଅର୍ଜୁନ ମୁଁ ତୁମକୁ ପରେ କହିବି, ଷୋହଳ ଅଧ୍ୟାୟରେ ଏଇଟାକୁ କହିବେ ଭଗବାନ, ବିସ୍ତାର ଭାବରେ ବର୍ଣ୍ଣନା କରିବେ ଅସୁର କେଉଁମାନେ। ତେଣୁ ଅସୁରଙ୍କର ମୁଖ୍ୟ ଲକ୍ଷଣ ହେଉଛି ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଭଗବାନଙ୍କର ମାୟା ଏମିତି ଯେମିତି ରହିଛି, ଆମର ସରକାରଙ୍କ ନିୟମ ମାନିକରି ଚଳିବା ଆମର କର୍ତ୍ତବ୍ୟ ହେଉଛି, ସରକାରଙ୍କ ନିୟମ ମାନିକି ଚଳିବା। କିନ୍ତୁ ଯଦି ଆମେ ସରକାରଙ୍କ ନିୟମ ଭଙ୍ଗ କଲେ ଆମକୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ, ଝାରପଡ଼ାରେ ଜେଲ୍ ରହିଛି, ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ସେହିଭଳି ଭାବରେ ଭଗବାନଙ୍କର ଯଦି ନିୟମ ଯଦି ଆମେ ମାନିବା ନାହିଁ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନଙ୍କର ନାମ ନେଲେ ଭଗବାନଙ୍କ ଶରଣରେ ଗଲେ କେତେ ଆନନ୍ଦ ଜଣେ ପ୍ରାପ୍ତ ହେଉଛନ୍ତି। କିନ୍ତୁ ତଥାପି ଏଇ ଯେଉଁ ମୂର୍ଖମାନେ, ଏଇ ଯେଉଁମାନେ ଦୁଷ୍କୃତିନ ବ୍ୟକ୍ତି, ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଭଗବାନ ଗ୍ରହଣ କରୁନାହାନ୍ତି, ତେଣୁ ବହୁତ ଦୁଃଖ କଷ୍ଟ ଭୋଗ କରୁଛନ୍ତି। ଦିନ ବ୍ରହ୍ମାଙ୍କର ଦିନ ଆସିଲେ ପୁଣି ସେମାନେ ସୃଷ୍ଟି ହେଉଛନ୍ତି, ପୁଣି ରାତି ଆସିଲେ ପୁଣି ଯାଇକିରି ସେଇ ଗର୍ଭଦୋଷ ବିଷ୍ଣୁଙ୍କ ଗର୍ଭରେ ରହୁଛନ୍ତି। ଏହିଭଳି ଭାବରେ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରି ଚାଲୁଛନ୍ତି, କିନ୍ତୁ ତଥାପି ତାଙ୍କର ଜ୍ଞାନ ଉଦୟ ହେଉନାହିଁ। ତେଣୁ ସେମାନେ ଏହି ଦୁଃଖକୁ ସୁଖ ବୋଲି ଭାବୁଛନ୍ତି। ଯେମିତି ଆମର ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଆଗକାଳେ ରାଜାମାନେ ଯେତେବେଳେ ଦଣ୍ଡ ଦେଉଥିଲେ ଅପରାଧୀମାନଙ୍କୁ, ତାଙ୍କୁ କ'ଣ କରୁଥିଲେ ନା, ତାଙ୍କୁ ଜଳରେ ବୁଡ଼େଇ ଦେଉଥିଲେ, ଜଳରେ ବିଷମ ପାଇଁ ବୁଡ଼େଇ ଦେଉଥିଲେ। କିନ୍ତୁ ପୁରା ବୁଡ଼େଇ ଦେଲେ ତ ସେ ମରିଯିବେ ନା, ତେଣୁ ବୁଡ଼େଇକି କିଛି ସମୟ ପରେ ପୁଣି ଟିକେ ଟେକି ଦେଉଥିଲେ, ଚୁଟି ଧରି ଟେକି ଦେଉଥିଲେ। ଯେଉଁ ସମୟ ଟେକି ଦେଉଥିଲେ ସେତିକି ସମୟ ସେ ନିଶ୍ୱାସ ନେଉଥିଲା, ତେଣୁ ସେତିକି ଟିକେ ସେ ନିଶ୍ୱାସ ନେଇକିରି ବଞ୍ଚିଲା ଭଳିଆ ତାକୁ ଲାଗୁଥିଲା, ଟିକେ ଆନନ୍ଦ ଲାଗୁଥିଲା। କିନ୍ତୁ ଅନ୍ୟ ସମୟରେ ପୁଣି ଯେତେବେଳେ ପାଣିରେ ବୁଡ଼େଇ ଦେଉଥିଲେ ସେତେବେଳେ ଛଟପଟ ହେଉଥିଲା। ତେଣୁ ଏଇ ଯେଉଁ କିଛି ସମୟ ପାଇଁ ବାହାରକୁ ଟେକି ଦିଆହେଉଛି ସେଇଟା ସୁଖ ନୁହଁ, ସେଇଟା ଦୁଃଖର ନିବୃତ୍ତି, ସେଇଟା ପ୍ରକୃତ ସୁଖ ନୁହଁ। ତେଣୁ ସେହିଭଳି ଭାବରେ ଭୌତିକ ଜଗତରେ ଯେଉଁ ସୁଖ ରହିଛି, ଏ ସୁଖ ହେଉଛି ଦୁଃଖର ନିବୃତ୍ତି। ବିଶେଷ ଭାବରେ ଦୁଃଖକୁ ସେମାନେ ସୁଖ ବୋଲି ଭାବନ୍ତି, କାରଣ ଏ ମାୟା ଜଗତ ସବୁ ଓଲଟା ସବୁ ଦେଖିବେ, ସର୍ବଥା ବିପରୀତା ବୁଦ୍ଧିସା ପାର୍ଥ ତାମସୀ, ଅଯଥା ବୁଦ୍ଧିସା ପାର୍ଥ ରାଜସୀ, ତାଙ୍କର ବୁଦ୍ଧି ଠିକ୍ ରହିବାର ନାହିଁ, ତେଣୁ ସେମାନେ ଠିକ୍ ଭାବରେ ବୁଝିପାରନ୍ତିନି, ଦୁଃଖକୁ ସୁଖ ବୋଲି ଭାବନ୍ତି, ବହୁତ ପରିଶ୍ରମ କରୁଛନ୍ତି। ଭାଗବତରେ ଗୋଟେ ଶ୍ଳୋକ ରହିଛନ୍ତି, ଦ୍ୱିତୀୟ ସ୍କନ୍ଧରେ ସୌନକାଦି ଋଷି କହୁଛନ୍ତି ଯେ, ସୋଭିଟ୍ ବରା ଅଷ୍ଟ ଖରେଇ ସଂସ୍କୃତ ପୁରୁଷ ପଶୁ ନ ଯତ୍ କର୍ଣ୍ଣ ପଥ ପେତ ଯାହାତୁ ନାମ ଗଦାଗ୍ରଜ। ଚାରି ପ୍ରକାର ପଶୁଙ୍କ ବିଷୟରେ କୁହାଯାଇଛି, ସୋ ହେଉଛି କୁକୁର ଶ୍ୱାନ, ବିଟ୍ ବରାହ ବିଷ୍ଟା ହେଉଛି ଶୁକର, ଓଷ୍ଟ ମାନେ ଓଟ, ବିଶେଷ ଭାବରେ ମରୁଭୂମିରେ ସେମାନେ ଓଟମାନେ ଥାଆନ୍ତି। ଆଜିକାଲି ଆପଣ ପୁରୀରେ ଗଲେ ମଧ୍ୟ ଦେଖିବେ ଓଟମାନେ ସବୁ ସେଠି ବୁଲୁଛନ୍ତି, ସବୁ ଲୋକମାନଙ୍କୁ ନେଇକିରି ଯାତ୍ରୀ ନେଇକିରି ପଇସା କଲେକ୍ସନ୍ କରୁଛନ୍ତି ସେ ଓଟର ମାଲିକ। ତେଣୁ ସୋବିଟ୍ ବରା ଓଷ୍ଟ ଖରେଇ ଗଧ ଏଇ ଚାରିଜଣ ପଶୁଙ୍କର ଉଦାହରଣ ଭାଗବତମରେ ସୌନକାଦି ଋଷି ସୁତ ଗୋସ୍ୱାମୀଙ୍କୁ ଦେଉଛନ୍ତି। ସୋ ବିଟ୍ ବରା ଓଷ୍ଟ ଖରେଇ, ଏମାନେ ସଂସ୍କୃତ ପୁରୁଷ ପଶୁ, ଏମାନେ ହେଉଛନ୍ତି ପଶୁ ହେଲା, କିନ୍ତୁ ଏମାନେ ସଂସ୍କୃତ, ଏମାନେ ବହୁତ ସଂସ୍କୃତ କହିଲେ ବହୁତ ପ୍ରଶଂସା କରନ୍ତି କେଉଁମାନଙ୍କୁ, ନା ସେଇ ଅନ୍ୟ ସେଇ ଚାରି ପ୍ରକାର ପଶୁମାନଙ୍କୁ ପ୍ରଶଂସା କରନ୍ତି। ସଂସ୍କୃତ ପୁରୁଷ ପଶୁ, ପୁରୁଷ ସେମାନେ ଯଦିଓ ପଶୁ ସଦ୍ୟ ପୁରୁଷ, କିନ୍ତୁ ସେମାନେ ପଶୁ, ପ୍ରକୃତରେ ମନୁଷ୍ୟ ଜନ୍ମ ପାଇକିରି ମଧ୍ୟ ସେମାନେ ଏଇ ନୀଚ ଚେତନାରେ ରହିଛନ୍ତି ବା ପଶୁ ଚେତନାରେ ରହିଛନ୍ତି, ସଂସ୍କୃତ ପୁରୁଷ ପଶୁ ନା କେଉଁମାନେ, ସୁଧ ଗୋସ୍ୱାମୀ କହୁଛନ୍ତି ସେମାନଙ୍କୁ କେଉଁମାନେ ଏଇ ଚାରି ପ୍ରକାର ବ୍ୟକ୍ତି, ନା ଯେଉଁମାନେ ନ ଯତ୍ କର୍ଣ୍ଣ ପଥ ପେତୋ ଯାହାତୁ ନାମ ଗଦାଗ୍ରଜ, ଗଦାଗ୍ରଜ କହିଲେ ଭଗବାନ କୃଷ୍ଣ, ଯାହାଙ୍କର ସାନ ଭାଇ ହେଉଛନ୍ତି ଗଦ, ତେଣୁ ତାଙ୍କର ଅଗ୍ରଜ ଭଗବାନ କୃଷ୍ଣ, ଯାହାଙ୍କର କର୍ଣ୍ଣରେ ସେଇ ଭଗବାନ କୃଷ୍ଣଙ୍କର ନାମ ପଡ଼ୁନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 न जब कर्ण पथ पेदो जातु नाम गदाग्रज, भगवान गदाग्रज भगवान कृष्ण नाम तार कान पड़ू ना। तेणु से चारि प्रकार पशु सहित तुलना कर तीस लक्ष प्रकार पशु अच्छा पद्मपुराण वर्णना कर तीस लक्ष प्रकार पशु अच्छा भितर चारोट पशु उदाहरण दि जाए कहीं प्रभुपाद महाराज उदाहरण दिखती जे स्व स्व कहले श्वान कुकुर कुकुर लक्षण कौन आप जी गोटे स्थान को जाऊे से कुकुर थी भुकी दब तार तार दर्शन हो कौन तार बुद्धि हूँ कौन ना ये हूँ मोर एरिया तेणु तुम कहीं आस भुक सो तेणु प्रकृत में आमर जो बर्तमान परिस्थिति लोक मान जो उन्नत चिंताधारा व्यक्ति भावचे बहुत सभ्य चेतनार व्यक्ति भावचे किंतु से कुकुर मेन्टालीटे रही स्वान मेन्टालीटी स्वान मती रोक मैंने रही किए ना भिसा आप जो जी बाहर कंट्री को जी आप जी बिना भिसार जी तेल आप अलाउ कर पेड़ दिज ना जेल दिज्व भिसा मैंने से कहते ये मोर राज्य तुम कहीं आसल से कुकुर भाई से भुकुस आमर जिते इतिहास पढ़ुचे जोबले आमेरिकार जो इंग्लैंड लोक मैंने गले आमेरिका को आमेरिकार जो मैं लोक मैंने से सब युद्ध कराजित कर विदा करदे रेड इंडियान कह सब लोहित भारतीय हाँ रेड इंडियान थे सब से कि युद्ध कर विचारित विचारित करदे स्थान सहीटा कि विदारित करदे से आमेरिकान होगले तेणु बर्तमान जब इंग्लैंड लोक मैंने किए जी से कह तुम कौटे आसल नेपाल नहीं ये गोटे उदाहरण दि जाऊँगी ये भिसार जो उदाहरण हूँ कौन ना ये श्वान मेन्टालीटी कुकुर चिंताधारा ये मोर जी तुम कहीं आसल कुकुर मेन्टालीटी हूँ यहाँ तेनाली बर्तमान लोक मान आम मत भारत वर्ष बाहर लोक आसवे कह कहीं तुम भिसा कहीं जब ना तो विदा ये सब से भाव में सब कथ भारत लोक मान तो नेपाल भिसा दरकार हो नाई पारे कि दरकार हम ना भिसा तेनाली भिसा तो दरकार होसा दरकार हो स्वान मती कुकुर मती सब ये सब सो से उदाहरण दि जाए चारोटी पशु उदाहरण दि जाए सो बीट बराह बीट बराह बिष्ठा बीट मान बिष्ठा बिष्ठा जो मैंने बराह जो मैंने शुकर मान खाती बिष्ठा से ही बीट बराह से कौन लक्षण कौन बीट बराह देखते खाइबारे कौन सी कौन सी ना रिस्ट्रिक्शन ना बिष्टा को आनंद खाइबे तेणु जो मैंने आमर मनुष्य मान मनुष्य मान खाद्य आमिष भक्षण नुह मनुष्य मैंने बै नेचर बा स्वभाव मनुष्य मैंने भेजिटेरियान से निरामिषाशी प्राणी जो मैंने ओठेरे पानी पियंती से निरामिषाशी जो मैंने जीभेरे पानी पियंती से आमिषाशी तेणु ओठेरे जो मैंने मनुष्य मैंने ओठेरे पानी पीछे निरामिषाशी से खाद्य शस्य जो रही ये सब गुड़ा खाइबा कथा किंतु से आमिष भक्षण कर ईसा करूना चिंता करूना तेणुक ये हूँ बीट बराह मेन्टालीटी ये हूँ सुकर चिंताधारा एवं सुकर आउ गोटे कथा हूँ कौन ना आउ गोटे लक्षण हूँ सी तार जो जौन क्रिया करते चिंता करूनी ये मोर माँ ये मोर भौणी ये मोर स्त्री ये सब चिंता ना समस्त से जौन क्रिया कर आजिकल विशेष भाव पाश्चात्य जगत लोक मैंने बहुत उन्नत बोली कहते कि चिंताधारा तेणु ये हूँ बीट बराह चिंताधारा लोक मैंने पशु पुरुष जदि मनुष्य जन्म पाई भगवान 80 लक्ष जन्म पर मनुष्य जन्म दे जो दुख कष्ट मुक्त हाँपी ए मानव जन्म दे गोटे उन्नत चेतना देले जहाँकि मुकुट चेतना स्वर दे मुकुट चेतन से भगवान को आराधना कर पूर्ण विकसित चेतना स्वर को जापर एवं पूर्ण विकसित चेतना स्वर गले सी आ भौतिक जगत घूरी बुल भगवान धाम को जीव ये भगवान सब व्यवस्था कर किंतु एते उन्नत मनुष्य जन्म पाइला किंतु से सही सुकर भली रहिला सुकर भली जीवन जापन कला सो बीट बराह ओष्ट ओटर कौन लक्षण ଓଟା ହେଉଛି ମରୁଭୂମିରେ ସେ ଓଟ ସବୁ ରହନ୍ତି, ଓଟ ହେଉଛି ତାକୁ ଗୋଟେ କଣ୍ଟାର ବୃକ୍ଷ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। କଣ୍ଟାର ପତ୍ର ରହିଛି, ଗୋଟେ ପତ୍ର କଣ୍ଟା ଗଛର ପତ୍ରଟାକୁ ଖାଇବା ପାଇଁ ଭଲ ଲାଗେ। ହଁ, ସେଗୁଡ଼ା ସେ ଖାଏ। କାହିଁକି ତାକୁ ଭଲ ଲାଗେ ନା, ସେ ଯେଉଁ ଖାଇଲା ବେଳେ ସେ ପତ୍ର ତାର ଯେଉଁ କଣ୍ଟା ସବୁ ରହିଛି ତାର ସବୁ ଜିଭ ସବୁ ଫୋଡ଼ି ହେଇଯାଏ। ଫୋଡ଼ି ହେଇଗଲା ପରେ ତାର ନିଜର ସେଥିରୁ ରକ୍ତ ବାହାରେ, ତାର ନିଜର ରକ୍ତ ତାକୁ ଆନନ୍ଦ ଲାଗେ। ସେଥିପାଇଁ ଓଟର ଉଦାହରଣ ଦିଆଯାଇଛି, ନିଜର ରକ୍ତ ତାକୁ ଭଲ ଲାଗେ, ତେଣୁ ସେ ବଢ଼ିଆ ଭାଇ ଏତେ ବଢ଼ିଆ ଟେଷ୍ଟ, କିନ୍ତୁ ସେ ଜାଣିପାରୁନି ସେ ନିଜର ରକ୍ତ ନଷ୍ଟ କରୁଛି। ସେଇଭଳି ଭାବରେ ଭୌତିକ ଜଗତରେ ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ସେମାନେ ସେମାନେ ଭାବୁଛନ୍ତି କ'ଣ ନାଇଁ, ପରିଶ୍ରମର ସ୍ୱାଦ ବହୁତ ବଢ଼ିଆ ରହିଛି, ବହୁତ ସୁନ୍ଦର ପରିଶ୍ରମ କଲେ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ସବୁ ଓଟର ମେଣ୍ଟାଲିଟି। ଏବଂ ଆଉ ଗୋଟେ ଜୀବ ହେଉଛି କିଏ ନା ଖରେଇ, ଗଧ। ଗଧର ଚିନ୍ତାଧାରା କ'ଣ ନା, ଗଧ ଯେଉଁ ମାଲିକର ବିଶେଷ ଭାବରେ ଧୋବା ୱାସରମ୍ୟାନ ଧୋବା ମାନଙ୍କର ସେ ବୋଝ ବୁହାଏ, ତେଣୁ ଧୋବାର ଚିନ୍ତାଧାରା ହେଉଛି ମୁଁ ଯଦି ମାଲିକର ଏ ଯେଉଁ ଭାର ନ ବୁହାଇବି ତାହେଲେ ମୋତେ କିଏ ଖାଇବାକୁ ଦେବ, କ'ଣ ଖାଇବେ ସେ ନା ଦିବିଡ଼ା ଘାସ ଖାଇବ, ଯେଉଁ ଘାସ ଚାରିଆଡ଼େ ସେ ଘାସ ରହିଛି, ସେ ସେ କଷ୍ଟ ନ କଲେ ମଧ୍ୟ ସେ ଘାସ ସବୁଠି ଖାଇପାରିବ। କିନ୍ତୁ ତାର ଚିନ୍ତାଧାରା ଯେ ମୁଁ ଯଦି ମାଲିକର କାର୍ଯ୍ୟ ନ କରିବି, ଏତେ ପରିଶ୍ରମ ନ କରିବି, ତାହେଲେ ମୁଁ ଦିବିଡ଼ା ଘାସ ମୋତେ କିଏ ଦେଇପାରିବେନି, ଏଇଭଳି ଭାବରେ ତାର ଚିନ୍ତାଧାରା, ଗଧର ଚିନ୍ତାଧାରା। ତେଣୁ ମନୁଷ୍ୟ ମଧ୍ୟ ସେଇଭଳି ଭାବରେ ଗଧ ବା ଶରୀରରେ ଅଛନ୍ତି, ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ଖାଉଛନ୍ତି ଦୁଇପଟ ରୁଟି, ଡାଇବେଟିସ୍ ହେଇଛି କିଛି ଖାଇପାରିବେ ଦୁଇପଟ ରୁଟି, ତେଣୁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ସେ ହେଉଛି ଗଧ ମେଣ୍ଟାଲିଟିର। ଭଗବାନ କହୁଛନ୍ତି ନା, ଏସବୁ ମନୁଷ୍ୟ ଜନ୍ମ ପାଇଁ ଉଦ୍ଦିଷ୍ଟ ନୁହଁ। ଭାଗବତ ପଞ୍ଚମ ସ୍କନ୍ଧରେ ଋଷଭ ଦେବ ତାଙ୍କର ଶହେ ପୁତ୍ର, ଶହେ ପୁତ୍ର ଭିତରେ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଋଷଭଦେବ, ବିବାହ କରିଥିଲେ ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀକୁ ବିବାହ କରିଥିଲେ, ତେଣୁ ତାଙ୍କର ଶହେ ପୁତ୍ର ହୋଇଥିଲେ, ଶହେ ପୁତ୍ରଙ୍କର ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ, ଯେଉଁ ଭରତ ତିନି ଜନ୍ମ ନେଇଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ। ଜଡ଼ ଭରତଙ୍କୁ ଭରତ ହେଲେ, ତାପରେ ମୃଗ ଜନ୍ମ ପାଇଲେ, ପୁଣି ଜଡ଼ ଭରତ ହେଲେ, ତାପରେ ସେ ଭଗବାନ ପ୍ରାପ୍ତ ହେଲେ। ଭାଗବତ ପଞ୍ଚମ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି, ସମଗ୍ର ପୃଥିବୀରେ ସମ୍ରାଟ ଥିଲେ ଭରତ। ତେଣୁ ସେଇ ଭରତଙ୍କ ଏବଂ ତାଙ୍କର ଅନ୍ୟ ଅନେଶତ ଭାଇ, ତାଙ୍କ ସେଇ ଶହେ ଭାଇ ଭିତରୁ ନଅ ଜଣ ହେଉଛନ୍ତି ପ୍ରସିଦ୍ଧ ନବ ଯୋଗେନ୍ଦ୍ର ବୋଲି କୁହାଯାଉଛି, କବି, ହବି, ଅନ୍ତରିକ୍ଷ, ତମସ, କରଭାଜନ, ଏଇଭଳି ଭାବରେ ନଅ ଜଣ ଅଛନ୍ତି, ଏମାନେ ବହୁତ ପ୍ରସିଦ୍ଧ ନବ ଯୋଗେନ୍ଦ୍ର। ଭାଗବତ ଏକାଦଶ ସ୍କନ୍ଧରେ ସେମାନେ ତାଙ୍କର ଜ୍ଞାନ ଦେଇଛନ୍ତି, ରାଜା ନିମିଙ୍କୁ ଦେଇଛନ୍ତି। ତେଣୁ ଏଇଭଳି ଭାବରେ ସେଇ ଶହେ ପୁତ୍ରଙ୍କୁ ରାଜା ଋଷଭଦେବ, ଯିଏକି ଜଣେ ଭଗବାନଙ୍କର ଅବତାର, ଋଷଭ ମାନେ ଶ୍ରେଷ୍ଠ, ଶ୍ରେଷ୍ଠ ତାଙ୍କ ନାଁ ହେଉଛି ଋଷଭ, ଋଷଭ ଶ୍ରେଷ୍ଠ, ସେ ଋଷଭଦେବ ସେ ତାଙ୍କର ପୁତ୍ରଙ୍କୁ ବସି ଗୋଟେ ଜ୍ଞାନ ଦେଉଛନ୍ତି, ଶିକ୍ଷା ଶିକ୍ଷା ଦେଉଛନ୍ତି। ଏ ପୁତ୍ର ନାୟଂ ଦେହୋ ଦେହ ଭାଜାନ ଲୋକେ କଷ୍ଟାନ କାମାନ ଅର୍ହତେ ବିଭୁଜାଙ୍ଗେ ତପ ଦିବ୍ୟମ ପୁତ୍ର କାଜେନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ କୁ ଅନନ୍ତମ୍। ତେଣୁ ଋଷଭଦେବ ତାଙ୍କ ପୁତ୍ରମାନଙ୍କୁ କହୁଛନ୍ତି, ହେ ପୁତ୍ରମାନେ ପୁତ୍ରକା, ହେ ପୁତ୍ରମାନେ ନାୟଂ ଦେହ ଦେହ ଭାଜାନ ନୋଲୋକେ, ମନୁଷ୍ୟ ଲୋକରେ ଯେଉଁମାନେ ଦେହ ଭାଜାନ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ତାଙ୍କ ପାଇଁ ଏ କଷ୍ଟ କାମ ଉପଯୁକ୍ତ ନୁହଁ। ନାୟଂ ଦେହ ଦେହ ଭାଜାନ ନୋଲୋକେ କଷ୍ଟାନ କାମାନ ଅରତେ ବିଡ଼ବୁଜାଂ ଦେ, କଷ୍ଟ କାମ କରିବା ପାଇଁ ତାଙ୍କର ଶରୀରଟା ନୁହଁ, ଉଦ୍ଦିଷ୍ଟ ନୁହଁ ନା। ପ୍ରଭୁ କିଏ କଷ୍ଟ କାମ କରିବେ ନା, ବିଡ଼ ଭୁଜାଂ ଯେ ଯେଉଁମାନେ ବିଷ୍ଠା ହେଉଛି ସୁକର, ସେମାନେ କଷ୍ଟ କରିବେ, ସକାଳୁ ଉଠିଲେ ରାତି ପର୍ଯ୍ୟନ୍ତ ତାଙ୍କର ଚାଲିଥିବ, କେଉଁଠି ବିଷ୍ଠା ମିଳିବ, ସେମାନେ କଷ୍ଟ କରିବା ପାଇଁ ରହିଛି ତାଙ୍କ ଶରୀର ଉଦ୍ଦିଷ୍ଟ। ମନୁଷ୍ୟ ଜନ୍ମ କଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ନୁହଁ ନା। ପ୍ରଭୁ କ'ଣ କରିବା ପାଇଁ ଉଦ୍ଦିଷ୍ଟ ନା, ତପ ଦିବ୍ୟମ ପୁତ୍ର କାଜେନ ସତ୍ୟମ ଶୁଦ୍ଧେ, ଏ ପୁତ୍ରମାନେ ଦିବ୍ୟ ତପସ୍ୟା କରିବା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ। ପ୍ରଭୁ ଦିବ୍ୟ ତପସ୍ୟା କଲେ କ'ଣ ହବ ନା, ଜେନ ଶୁଦ୍ଧେତ୍, ତପ ଦିବ୍ୟମ ପୁତ୍ର କା ଜେନ ଶୁଦ୍ଧେତ୍, ତାଙ୍କର ହୃଦୟ ଶୁଦ୍ଧି ହବ ତପସ୍ୟା କଲେ। ଯେଉଁ ବିଭିନ୍ନ ପ୍ରକାର ତପସ୍ୟା ବିଷୟରେ ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ନଅ ପ୍ରକାର ତପସ୍ୟା ରହିଛି, ଶାରୀରିକ ତପସ୍ୟା, ମାନସିକ ତପସ୍ୟା, ବାଚିକ ତପସ୍ୟା, ପୁଣି ସେ ଗୋଟିଏ ଗୋଟିଏ ତପସ୍ୟା ସତ୍ୱଗୁଣ, ରଜଗୁଣ ଏବଂ ତିନି ତମଗୁଣ, ଏମିତି ହେଇକି ନଅ ପ୍ରକାର ତପସ୍ୟାର ବିଷୟରେ ଭଗବତ ଗୀତାରେ ସପ୍ତଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା। ଏମିତି ବିଭିନ୍ନ ପ୍ରକାର ତପସ୍ୟା ରହିଛି। ତେଣୁ ଋଷଭଦେବ କହୁଛନ୍ତି, ପୁତ୍ରମାନେ ଏଇ ଯେଉଁ ମନୁଷ୍ୟ ଜନ୍ମ ହେଇଛି, ତପ ଦିବ୍ୟମ, ଦିବ୍ୟ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ। ଅନ୍ୟ ସବୁ ପ୍ରକାର ତପସ୍ୟା ମାନେ ବହୁତ ପ୍ରକାର ତପସ୍ୟା କରିଥିଲେ, हिरण्यकशिपु बहुत तपस्या करथिला। ब्रह्मा तांको जते बर प्रदान कले कहले हे हिरण्यकशिपु तम भले तपस्या अतीतरे कई करिनांदी कि भविष्यतरे कई करिवे नाही, एते तपस्या करथिले से बहुत वर्ष धरि तपस्या करथिले, एते कष्ट स्वीकार करथिले से तपस्या करथिले, किंतु सेटा दिव्य तपस्या न। तेणु पुत्र का जेन सत्यम शुद्धे एभली आम तपस्या करवा जमी आम हृदय शुद्धि हे सत्यम शुद्धे हृदय शुद्धि हे प्रभु हृदय शुद्धि कौन हम ना तपो दिव्यम पुत्र का जेन सत्यम शुद्धे जस्मात ब्रह्म सौख्यम तु अनंत तमें सब आनंद पाइबा चाहो ना सुख पाइबा चाहो किए एमती अच्छी किए दुख पाइबा चाहिए समस्त चाहते सुख पाइबे के चाहूनि दुख पाइबा तेणु ये सुखटा जो प्राप्त हो विभिन्न प्रकार उपाय जन सुख प्राप्त होती विभिन्न प्रकार संस्पर्शता भोगा जो भौतिक जगत जो सुख रही शब्द स्पर्श रूप रस गंध ये पांच प्रकार सुख से प्राप्त होती तेणु ये सुख हूँ कौन ना आद्य अंतर्वंत कौंत ये जन सुख प्राप्त होगा बहुत कष्ट स्वीकार करने पड़ती बहुत कष्ट स्वीकार कले जय संस्पर्शा भोगा दुख जो नवते दुख रु आरंभ हो सुख एवं जदि किसी सुख प्राप्त होने जो सुखर आदि अच्छे से सुखर अंत अच्छे तेनाली नमते बुद्ध से बुद्धिमान व्यक्ति से संस्पर्शा भोगपी आनंदित हमें ना खोजी बोलती ना से चाहती जो सुख अनंत जो सुख सर ना सी प्रकृत सुख जो सुख सरीज से कि सुख से आसिकी समय रहीपर पर सरीज तेणु भौतिक जगत में भौतिक जो आनंद लोक मैंने प्राप्त हमें सी हूँ आद्यंतवंत जो सुख आदि अच्छी से सुख अंत अच्छे किंतु जो ब्रह्म सुख तार आदि ना कि अंत ना अनंत सुख जस्मात ब्रह्म सौख्यम तु अनंत अनंत सुख रही तेनाली मनुष्य जीवन उद्दिष्ट ये कष्ट काम करने उद्दिष्ट नुह किंतु ये जो चारि प्रकार जो कहली दुष्कृत व्यक्ति रही भगवान को शरण जाऊ ना भौतिक जगत में आनंद खोजी बुलूं भौतिक जगत रे जय श्री राधा मदन मोहन जी की भौतिक जगत रे सुख खोजी बोलूं तेणु ए भौतिक जगत जो रही दुखालय असाशतम आम जो दुखालय भगवदगीत ज्ञान दौंस भगवदगीता 13 अध्याय भगवान अर्जुन को ज्ञान दौरान हे अर्जुन प्रकृत ज्ञान मुझक दौचे पांचटी श्लोक भगवान समस्त ज्ञान दे दी अमानित्व मदम्बित्व महिषा क्षति राजवम 8-12 पांचटी श्लोक भगवान समस्त ज्ञान दे दी अर्जुन को अंतिम कहले ये तो ज्ञान मीति प्रकृत अज्ञान जगतता हे अर्जुन मुझे जहाँ कहली ये सब ज्ञान आउ सब जहाँ रही सब अज्ञान तेणु से ज्ञान में भगवान कहते दुखालय साहसतम जन्म मृत्यु जरा जाति दुख दुषान दर्शनम हे अर्जुन जो मैंने प्रकृत ज्ञानी से मैंने जानती ए भौतिक जगत हूँ दुख दुखपूर्ण अनेक दुख रही विशेष दुख हूँ जन्म मृत्यु जरा एवं व्याधि ये चारोटी हूँ विशेष दुख जन्म ग्रहण कले शहटी बिछा कामुड़े जो जंत्रणा से जंत्रणा जन प्राप्त हुए मृत्यु समय से जंत्रणा जन प्राप्त हुए एवं मझीरे जन्म एवं मृत्यु समय मझीरे जो समयटा रहा से पुणी बार्धक्य रही छोट पाठ आरंभ कर बुढ़ा पर्यंत समस्त विभिन्न प्रकार रोग रही छोट पे रोग रही तेणु यही भाव में जन्म मृत्यु जरा व्याधि दुख दुषान दर्शन ये हूँ प्रकृत ज्ञान तेणु जो मैंने जानती ये भौतिक जगत हूँ दुखालय अशाश्वतम से मैंने प्रकृत ज्ञानी जन जी चाहिए ठीक अच्छे मुझे दुखे रही से रही पार ना जो वर्णना करते ब्रह्मा का रात्रि तीन लोक ध्वंस हो जाऊँच से रही पार नहीं भौतिक जगत से निष्क्रिय भाव गर्भदोषाई विष्णु गर्भ निष्क्रिय से जानपर शोले जानपरने कौन हो जानपरने भाव में सुप्त भाव रही सी पुणी जो ब्रह्मा दिन आसीज से पुणी आसब गर्भदोषाई विष्णु गर्भ आसब तार पूर्व कर्मफल अनुसार से पुणी गोटे शरीर प्राप्त हे एवं पुणी चलो तार काम चलो काम लगे रही तेनाली भाव जिते दिन पर्यंत आम भगवान शरण न जाइचे भगवान पाद पद्म आश्रय न नहींचे से दिन पर्यंत आम भाव जगत में भूली बुलूवा जगत भूली बुलूवा से भौतिक जगत हो भौतिक जगत कहीं भगवान जो जगत रही चीज जगत से आनंदपूर्ण आनंदमय धाम भगवान चाहते भौतिक जगत को आनंद करें ना करेंगे कि कहीं करना ना आम उपभोग करने चाहूचे आमर उपभोग कर क्षमता ना जमी उदाहरण स्वरूप आम शरीर में विभिन्न जो अंग मान सब रही खाद्य जो आम खाऊे खाद्यटा पटे आम खाऊे एवं खाद्यटा खाई सारिक पाकस्थल को जाऊ तेणु खाद्यटा जदि कह हाथ कह खाद्य उपभोग करी हाथ निजे पटी खाद्य को पटिक न देकर निजे धरिक रही से कौन उपभोग कर से भाई भाव आखि कह ना ना मु खाद्यटा पटिक न दे मुझे खाइबी आखि कह आखिरे आम जब खाद्य रखिद आम आखि टी नष्ट तेणु से भाई भाव आम प्रकृति में उपभोग कर क्षमता ना कारण आम हो प्रकृति पुरुष पुरुष होती उपभोगकारी प्रकृति होती उपभोग्या तेणु आम स्वरूप स्थिति हूँ आम भगवान को उपभोग उद्दिष्ट किंतु आम जो उपभोग करने चाहे भगवान जो भाव उपभोग करी आम आम जो स्वाधीनता रही अणुस्वाधीनता रही अणुस्वाधीनता को अपव्यवहार कर आम चाहे आम भगवान भाई उपभोग करवा से भौतिक जगत सृष्टि उपभोग कर कितने उपभोग कर बहुत जन्म मृत्यु जरा व्याधि को उपभोग कर तुम दुखाड़े सुख कमी पाइब तुम किंतु जो मान बुद्धिमान व्यक्ति जो मान ज्ञानी व्यक्ति से मैंने जानती ये भौतिक जगत हूँ दुखालय सुख ना तेणु से मैंने भगवान पाद पद्म आश्रय निमपेत्य पुनर्जन्म दुखालय शाश्वतम ना प्रवती महात्मा संसिधि परमांगता भगवदगीता अष्टम अध्याय भगवान अर्जुन कहते ए अर्जुन ये भौतिक जगत जदि दुखपूर्ण किंतु जो मैंने महात्मा जो मैंने ज्ञानी व्यक्ति जो मैंने महात्मा से मोर शरण में जाती हरे कृष्णा 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 हरे 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 राम 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 से माम पेत्य पुनर् मोर शरण में गले अर्जुन कहते प्रभु आप शरण गले कौन हम ना पुनर्जन्म आबनी कौट हेनी ना दुखालय शाश्वतम ये जो भौतिक जगत जो गोटे दुखपूर्ण एवं अशाश्वत सब रहा ये भौतिक जगत तेनाली जन्म हवा पड़ो ना प्रभु तेल कौन हम तक ना से मो पाखक जी मोर धाम को जी से महात्मा हो माम पेत्य पुनर्जन्म दुखाड़े मशाच ना पुर्मती महात्मा आनंद से महात्मा से कहीं दंडभोग करेंगे से मोर शरण जाने मोर नाम उच्चारण कर मोर भजन कर मोर सेवा कर दुख कष्ट भोग करेंगे से महात्मार परिणत हे एवं संसिधि परमांगता से श्रेष्ठ सिद्धि लाभ करेंगे परमांगता मोर धाम को से तेणु जिते दिन पर्यंत आम भगवान शरण न जाइचे भगवान शरण जावाई हेले आम डायरेक्ट जापरना गुरु मध्यम आम भगवान शरण जावा ताल भगवान शरण गले आम आह्मा राति हो दिन हो बहुत सबल से भौतिक जगत रही भगवान धाम को जी सेठी आ राति दिन ना से सब आनंदमय धाम से जगत रही तेणु जो मैंने आम कह यदि जो प्रश्न पचार जे जो कौन सी कारण आम भौतिक जगत पड़ जाइए आम जदि भगवान शरण गले भगवान शरण जाइए तेल आम भौतिक जगत अच्छे कौन दुख कष्ट भोग कर भौतिक जगत थी से चीज जगत थी लग प्रबोधानंद सरस्वती तांकर एक कथा कहते जे वैष्णव प्रसिद्ध वैष्णव कवि से कहते जे कैवल्य नरकायते त्रिदोषपुर आकाश पुष्पायते दुर्दांत दृढ़ काय सफल प्रख्यात नष्टायते विश्वं पूर्ण सुखाय विधि महेन्द्रादि किटायते जत कारण कटाक्षम वैभवता तम गौरम स्तुवे। हे प्रभु प्रबोधानंद सरस्वती चैतन्य महाप्रभु प्रार्थना कर हे प्रभु जो मैंने आपन को शरण जाइछंती ताको पई कैवल्य नरकायते मीरा भाई कैबल्य पाइबा चेष्टा करते मुक्ति पाइबा चेष्टा करते भगवान शरीर से लीन हो जाते कैबल्य मुक्ति प्राप्त होते कि जो मैंने भक्त से मानी ये कैबल्य हूँ नरक भि से चाहती नहीं से कैबल्य मुक्ति चाहती ना कैबल्य नरकायते त्रिदोश पूरा आकाश पुष्पायते जो त्रिदोश विषय वर्णना कर त्रिदोश पूरा जो स्वर्ग लोक इत्यादि रही महत लोक जन लोक इत्यादि ब्रह्म लोक पर्यंत ये बहुत ऐश्वर्य रही किंतु जो मैंने आपन को शरण जाइंटी ये त्रिदोश पूरा आकाश पुष्प भाई जमी आकाश किसी पुष्प ना से भाव में त्रिदोश पूरा किसी मूल्य ना किसी मूल्य ना एवं त्रिदोश पूरा आकाश दुर्दांत इंद्रिय काल सर्प टी जो इंद्रिय मान रही दुर्दांत ताको दमन कर पारे आम काम क्रोध लोभ मोह मद मत जो रही इंद्रिय मान द्वारा मैंने आकर्षित ये काम क्रोध द्वारा सब पीड़ित हो रही दुर्दांत इंद्रिय मैंने दमन कर पारे से जो मैंने दुर्दांत इंद्रिय किंतु से जो मैंने आपण पाद पद शरण नहीं इंद्रिय किभली ना प्रख्यात दस्ट्राइते जमी काल सर्प जदि जन को आघात करदेव से मृत्युवरण कर किंतु से काल सर्प जदि दांत विष दांत को जन काढ़ी दब तेल से आघात कले किसी ना तेनाली भाव में हे प्रभु चैतन्य महाप्रभु जो मैंने आपण पाद आश्रय नहीं इंद्रिय मैंने से काल सर्प पटी प्रख्यात दस्ट्राइते विष दर्प ना विष दांत ना तेणु से इंद्रिय मैंने किसी क्षति करें ना बरम से इंद्रिय मान द्वारा से भगवान सेवारे बहुत आनंद प्राप्त हे से जुहा मध्यम लोक मैंने काल सर्प भाई कार्य कर जो मैंने मछ मांस इत्यादि विभिन्न प्रकार निशा द्रव्य सेवन करु जो मैंने भगवान पाद आश्रय नहीं जुहा द्वारा से भगवान नाम कीर्तन करगवान प्रसाद सेवन कर भाव में इंद्रिय मान द्वारा से आनंद प्राप्त हो विश्व पूर्ण सुखा ये जो विश्व ये जदि बहुत प्रकार दुख रही आम कहे दुखाए मशासतम कि सुखाएते पूर्ण सुखाएते आनंदमय सब सब आनंद भगवान चिंतार से निमग्न रही था विश्व पूर्ण सुखाएते विधि महेन्द्रादि किटाएते विधि हूँ ब्रह्मा जे कि शहे जन्म धरी यदि शोधन पारण करेंगे तेल से विधि हे बा ब्रह्मा पद प्राप्त हे महेन्द्र जे किए जे शहेटी शतु अश्वमेध यज्ञ करेंगे शतक्रतु बोली कह जाए शहेटी अश्वमेध यज्ञ करेंगे से ये इंद्रपद प्राप्त हे किंतु प्रभु जो मैंने आपको आश्रय नहीं विधि महेन्द्र की किटा विधि महेन्द्र पोष कीट भि कीटर जमी किसी मूल्य ना बहुत हीन जीव से भाव में ये उन्नत स्तर अच्छा से मैंने जो मैंने भगवान पाद आश्रय नहीं पोस्ट को चाहूना ब्रह्मा पद मध्य से चाहूना विधि महेन्द्र इंद्र अभाग से चाहूना इंद्र जो बर्तमान अच्छा ये इंद्र होती से जो देखिए जड़े मनुष्य बहुत तपस्या करुच्ची बहुत यज्ञ करुच्च बहुत अश्वमेध यज्ञ इत्यादि करुच्च से बाधा देवे कारण जदि से शहेट अश्वमेध यज्ञ करदे से चाकरी पलेब से आउ जे जाकि इंद्र हे से तेनाली विभिन्न प्रकार विघ्न सृष्टि कर इतिहास वैदिक इतिहास वर्णना कर तेणु कितु जो मैंने भगवान पाद पद आश्रय नहीं ए विधि महेन्द्र कीट भाई किसी मूल्य ना से पोस्ट की टाइम नहीं जब कारुण कटाक्ष वैभवताम तम गौरव एवं तुम्हें जो भगवान कारुण कटाक्ष जन प्राप्त हे से भाव में बहुत थी आनंदमय स्थित रही है दुखपूर्ण स्थित रही ना से आनंदमय स्थित रही थे दुखर जो जना पड़ ना प्रहलाद महाराज उदाहरण कहते नैव द्विजे पर दुर्तया वैतरण्या तद्वीर जगायन महामृतमग्न चित्त सचेत तो विमुख चेत इंद्रियार्थ माया सुखाय भर्म उद्भत विबढ़ान। प्रहलाद महाराज भागवत सप्तम स्कंद नवम अध्याय भगवान नृसिंहदेव स्तुति करादृश्य कहते हैं प्रभु नैव द्विजे पर दुर्तया वैतरण्या ଏ ଭୌତିକ ଜଗତ ଯୋଉ ବହୁତ ପ୍ରକାର ଦୁଃଖ ରହିଛି, ବୈତରଣୀ ସହିତ ତୁଳନା କରାଯାଇଛି। ବୈତରଣୀ ନଦୀ ନର୍କରେ ଗୋଟେ ବୈତରଣୀ ରହିଛି, ବହୁତ ପୂଜ ମାଂସ ଇଏ ଯୋଉ ରକ୍ତ ଇତ୍ୟାଦିରେ ଭରା ଭରା ହଉଛି ସେଇ ନଦୀ, ସେଇଥିରେ ସେମାନେ କଷ୍ଟ ପାଆନ୍ତି ବୈତରଣୀ ନଦୀ। ତେଣୁ ଭୌତିକ ଜଗତ ମଧ୍ୟ ସେଇଭଳି ଗୋଟେ ବୈତରଣୀ ନଦୀ ଭଳି ବହୁତ ଦୁଃଖ ସେମାନେ ପ୍ରାପ୍ତ ହୁଅନ୍ତି, ପାର ହେଇପାରନ୍ତି ନାହିଁ ବୈତରଣୀ ନଦୀକୁ। କିନ୍ତୁ ପ୍ରହ୍ଲାଦ ମହାରାଜ ସେ କହୁଛନ୍ତି, ପ୍ରଭୁ ମୋର ଏ ବୈତରଣୀ ଭବ ବୈତରଣୀ ପାଇଁ ମୋର କୌଣସି ଚିନ୍ତା ନାହିଁ, ନହେଲେ ଦ୍ୱିଜେ ମୋର କୌଣସି ଉଦ୍ବିଗ୍ନତା ନାହିଁ। ପର ଦୂରତା ବୈତରଣ୍ୟା ଦୂରତା ଏକ୍ଜାକ୍ଟ ପାର ହେଇପାରିବେ ନାହିଁ। ମହାପ୍ରଭୁ ଭଗବାନ ନୃସିଂହଦେବ କହୁଛନ୍ତି, କେମିତି ତମର କାହିଁକି ଉଦ୍ବିଗ୍ନ ନାହିଁ ନା ନୈବ ଦ୍ୱିଜେ ପର ଦୂରତା ତୋର ବୀଜ ଗାୟନ ମହାମୃତ ମଗ୍ନ ଚିତ୍ତ। ଆପଣଙ୍କର କଥା ଅମୃତମୟ କଥା ବୀର୍ଯ୍ୟବତୀ କଥାକୁ ଯେତେବେଳେ ଗାନ କରୁଛି ମୁଁ, ସେତେବେଳେ ମୁଁ ମଗ୍ନ ଚିତ୍ତ ଏତେ ମଗ୍ନ ହେଇଯାଉଛି, ଆନନ୍ଦ ମୁଁ ପ୍ରାପ୍ତ ହେଉଛି, ଅମୃତ ମୁଁ ପ୍ରାପ୍ତ ହେଉଛି। ତ ବୀର୍ଯ୍ୟ ଗାୟନ ମହାମୃତ ଅମୃତ ସିଏ ଆପଣଙ୍କ ଭଗବାନ ଆପଣଙ୍କ କଥା ଯେଉଁ ମୁଁ କହୁଛି ଚିନ୍ତା କରୁଛି ଏ ସ୍ମରଣ ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି ପ୍ରହ୍ଲାଦ ହେଉଛନ୍ତି ସ୍ମରଣରେ ଶ୍ରେଷ୍ଠ ଆଚାର୍ଯ୍ୟ। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଇତ୍ୟାଦି ନଅଟି ଅଙ୍ଗ ରହିଛି ଭକ୍ତିର। ତେଣୁ ପ୍ରହ୍ଲାଦ ସବୁବେଳେ ସ୍ମରଣ କରୁଛନ୍ତି ଭଗବାନ କଥା କରିକି ସେ ଅମୃତ ପ୍ରାପ୍ତ ହେଉଛନ୍ତି, ମହାମୃତ ମଗ୍ନ ଚିତ୍ତ ତାଙ୍କର ଚିତ୍ତ ସବୁବେଳେ ସେ ଭଗବାନ ପାଖରେ ରହିଛି। ଛୋଟ ପିଲାଦିନୁ ସେ କିଛି ସାଧାରଣତଃ ପିଲାମାନେ କଣ୍ଢେଇ ଖେଳିବା ପାଇଁ ଆକୃଷ୍ଟ ହୁଅନ୍ତି, ବିଭିନ୍ନ ପ୍ରକାର ଚାପଲ୍ୟ ତାଙ୍କର ଦେଖାଯାଏ। କିନ୍ତୁ ଛୋଟ ପିଲାଦିନୁ ପ୍ରହ୍ଲାଦ ମହାରାଜ କେତେବେଳେ କାନ୍ଦୁଥିବେ, କେତେବେଳେ ହସୁଥିବେ, ମାନେ ନିଜେ ନିଜେ ସେ ଭଗବାନ ଚିନ୍ତାରେ ସବୁ ଭଗବାନ ଚିନ୍ତାରେ ସେ ରହିଛନ୍ତି। ତେଣୁ ପ୍ରହ୍ଲାଦ ସ୍ମରଣ ବୋଲି କୁହାଯାଉଛି, ପ୍ରହ୍ଲାଦ ମହାରାଜ ସେ ସ୍ମରଣ ହେଉଛନ୍ତି ଆଚାର୍ଯ୍ୟ, ସ୍ମରଣ କରୁଥିଲେ ସବୁବେଳେ ଭଗବାନଙ୍କୁ। ତେଣୁ ନୃସିଂହଦେବ କହୁଛନ୍ତି, ହେ ପ୍ରଭୁ ନୈବେ ଦ୍ୱିଜେ ପର ଦୂରତୟା ବୈତରଣ୍ୟା ତଦ୍ବୀର୍ଯ୍ୟ ଗାୟନ ମହାମୃତମଗ୍ନ ଚିତ୍ତ। ନା ତାହେଲେ ଆଉ କ'ଣ ଅସୁବିଧା ଅଛି? ନା ମୁଁ ତଥାପି ମୋର ଗୋଟେ ସୂଚନା ଅଛି, ମୋର ଗୋଟେ ଦୁଃଖ ଅଛି। ନା କ'ଣ? ନା ସଚେତ ବିମୁଖ ଚେତସ, ଏଇ ବିମୁଖ ଚେତସ ଯେଉଁମାନେ ଆପଣଙ୍କୁ ବିମୁଖ ହେଇଯାଇଛନ୍ତି, ଆପଣଙ୍କ ପାଦପଦରେ ଯାଉନାହାନ୍ତି, ଆପଣଙ୍କ ଶରଣ ନେଉନାହାନ୍ତି, ମହାମତର ଉଚ୍ଚାରଣ କରୁନାହାନ୍ତି, ସେମାନଙ୍କ ପାଇଁ ମୋର ଦୁଃଖ ରହୁଛି। ମୁଁ ତାଙ୍କ ପାଇଁ ସୂଚନା କରୁଛି, ସଚେତ ବିମୁଖ ଚେତସ, କାହିଁକି ସେମାନେ ମୋ ଶରଣରେ ଯାଉନାହାନ୍ତି? ଯଦି ମହାପ୍ରଭୁ ଭଗବାନ ନୃସିଂହଦେବ କହିବେ ପ୍ରହ୍ଲାଦ ମହାରାଜକୁ, ନା କାହିଁକି? ନା ସେମାନେ ବୁଙ୍କ ଚେତ ସେ ଇନ୍ଦ୍ରିୟ ମାୟା ସୁଖାୟ ଭର ମୁହୂର୍ତ୍ତ ଭତ ବିମୁଢ଼ାନ, ଏ ମାୟା ସୁଖ ପଛରେ ସେମାନେ ଗୋଡ଼ିଛନ୍ତି। ଏ ଯୋଉ ଆହାର ନିଦ୍ରା ଭୟ ମଧ୍ୟ ଯୋଉ ଭୌତିକ ଜଗତ ଆନନ୍ଦ ରହିଛି ଏଇଥିରେ ସେମାନେ ଧାଉଁଛନ୍ତି। ଭର ମୁହୂର୍ତ୍ତ ଭତ ବିମୁଢ଼ାନ, ବିମୁଢ଼ା ସେମାନେ ମୂର୍ଖ, ଖାଲି ମୂର୍ଖ ନୁହନ୍ତି, ବିଶେଷ ଭାବେ ମୂର୍ଖ, କାରଣ ସେମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି। ତେଣୁ ପ୍ରଭୁ ମୁଁ ଚାହୁଁଛି ସେମାନେ କେମିତି ଉଦ୍ଧାର ହୁଅନ୍ତି। ତେଣୁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଏ ପ୍ରହ୍ଲାଦଙ୍କର ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି ଯେ ବାସୁଦେବ ଘୋଷ, ବାସୁଦେବ ଦତ୍ତ। ସେ ବାସୁଦେବ ଦତ୍ତ ଯେତେବେଳେ ମହାପ୍ରଭୁ ପୁରୀରେ ଥିଲେ, ଯେଉଁ ରଥଯାତ୍ରା ସମୟରେ ସେମାନେ ସବୁ ଆସନ୍ତି, ନଦିଆରୁ ସବୁ ଆସନ୍ତି ଏବଂ ରଥଯାତ୍ରା ସରିଲେ ସେମାନେ ଫେରିଯାଆନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ତାଙ୍କୁ ବିଦାୟ ଦେଉଛନ୍ତି, ସେତେବେଳେ ସେ ବାସୁଦେବ ଦତ୍ତ କହୁଛନ୍ତି, ପ୍ରଭୁ ମୁଁ ଚାହୁଁନି ଯେ ଏଇ ଭୌତିକ ଜଗତରେ ଲୋକମାନେ ଏଇଭଳି ଭାବରେ ଦୁଃଖ କଷ୍ଟ ପ୍ରାପ୍ତ ହୁଅନ୍ତୁ। ମହାପ୍ରଭୁ କହିଲେ, ସେମାନେ ଯେଉଁଭଳି କାର୍ଯ୍ୟ କରୁଛନ୍ତି ସେମାନେ ଫଳ କର୍ମଫଳ ଭୋଗ କରିବେ, ସେମାନେ ପାପ କାର୍ଯ୍ୟ କରୁଛନ୍ତି ସେଥିପାଇଁ ସେମାନେ ଦୁଃଖ କଷ୍ଟ ପ୍ରାପ୍ତ ହେଉଛନ୍ତି। ନା ପ୍ରଭୁ ତାଙ୍କର ପାପକୁ ମୋତେ ଦେଇଦିଅନ୍ତୁ, ତାଙ୍କର ଯେଉଁ ପାପକର୍ମ ଫଳ ରହିଛି, ଯେଉଁ ଦୁଃଖ କଷ୍ଟ ଭୋଗ କରିବା କଥା ମୋତେ ଦିଅନ୍ତୁ, ମୁଁ ଭୋଗ କରିବି, ନର୍କରେ ରହିକି ମୁଁ ଭୋଗ କରିବି, ସେମାନଙ୍କୁ ଉଦ୍ଧାର କରିଦିଅନ୍ତୁ, ମୁଁ ତାଙ୍କ ଦୁଃଖ ନେବି, ମୁଁ ତାଙ୍କ ପାପ ଭାର ନେଇଯାଉ, ମୋତେ ଦିଅନ୍ତୁ, ଏଇଭଳି ଭାବରେ କହିଛନ୍ତି। ତେଣୁ ମହାପ୍ରଭୁ ତାଙ୍କ ଉପରେ ବହୁତ ଖୁସି ହେଇକିରି କହିଲେ, ତମେ ହେଉଛ ପ୍ରକୃତରେ ପ୍ରହ୍ଲାଦ। ତେଣୁ ଏଇ ଭୌତିକ ଜଗତରେ ଯେଉଁମାନେ ଭଗବାନ ଭୁଲି ଯାଇଛନ୍ତି, ସେମାନଙ୍କ ପାଇଁ ଭଗବାନ ଆସନ୍ତି, ଭଗବାନ ଭକ୍ତମାନେ ଆସନ୍ତି, ତାଙ୍କୁ କେମିତି ଉଦ୍ଧାର କରିବେ। ସେଇଭଳି ଭାବରେ ପ୍ରଭୁପାଦ ମହାରାଜ ଆଜି ସାରା ପୃଥିବୀରେ ଏ ଲୋକମାନଙ୍କୁ ଉଦ୍ଧାର କରିଛନ୍ତି। ଆମେ ମଧ୍ୟ ସେଇଭଳି ଭାବରେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଥିଲେ, ଯାହା ହଉ ଆମେ ଗୋଟେ ସୋର୍ସ ପାଇଗଲେ, ଆମେ ଭଗବାନ ପାଦପଦ୍ମର ଆଶ୍ରୟ ନେଲେ, ମହାମନ୍ତ୍ର ଜପ କରୁଛେ, ଭଗବାନ ସେବା କରୁଛେ, ତେଣୁ ଆମର ବହୁତ ଆନନ୍ଦ, ଏଇଥିରେ ତ ଆନନ୍ଦ ରହୁଛି। ଆଉ ତାର ମୃତ୍ୟୁ ପରେ କ'ଣ ହେବ ଅଲଗା କଥା, ମାନେ ଜନ୍ମ ସମୟରେ ଜୀବିତ ସମୟରେ ମଧ୍ୟ ଯେଉଁଟା ଆନନ୍ଦ ପ୍ରାପ୍ତ ହେଉଛି ଭଗବାନଙ୍କ କଥା, ଯେ ପ୍ରକୃତ ଆନନ୍ଦ ରହିଛି, ଆପଣମାନେ ଶୁଣିଲେ କିଛି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆମେ ଭଗବାନ କଥା କହିକିରି ଆନନ୍ଦ ପ୍ରାପ୍ତ ହେଉଛେ, ଏବଂ ଭଗବାନ ନିଜେ ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି ତାଙ୍କର ନିଜ କଥା ଶୁଣିକିରି। ଭଗବାନ ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୌର ନିମାନନ୍ଦୀ। जय श्री प्रभुपाद। ना जपटा गुरुदेव निर्देश अवलंबन उल्लंघन हो तो गुरुदेव कही तुम जप करने तेणु हाँ।